ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ଭାଦ, ସମାଜର ମଙ୍ଗଳ ଓ ରୋଜଗାର ଆଧାରିତ ଜନକଲ୍ୟାଣ ପୋର୍ଟାଲ ପିଏମ୍ ସୁରଜର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଅବହେଳିତ ବର୍ଗର 1,00,000 ଉଦ୍ୟୋଗୀଙ୍କ ପାଇଁ ସୁଗମ କଲେ ଋଣର ବ୍ୟବସ୍ଥା। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକମାନଙ୍କର ପାରିଶ୍ରମିକ 20,000 ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର। ରାଜ୍ୟ ସରକାର ପଦ୍ମ ପୁରସ୍କାର ବିଜେତାଙ୍କୁ ମାସକୁ 25,000 ଟଙ୍କା ଲେଖାଏଁ ପ୍ରଦାନ କରିବେ। ପ୍ରସାର ଭାରତୀ ସମ୍ଭାଦ ସରବରାହ ସଂସ୍ଥା ଶବ୍ଦର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ପାଇଁ 3 ଘଣ୍ଟା ପାଇଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ସମାଜର ମଙ୍ଗଳ ଏବଂ ରୋଜଗାର ଆଧାରିତ ଜନକଲ୍ୟାଣ ପୋର୍ଟାଲ ପିଏମ୍ ସୁରଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପଣ କରିଛନ୍ତି। ଏ ଅବସରରେ ଅବହେଳିତ ବର୍ଗର ଉଦ୍ୟୋଗୀମାନଙ୍କ ନିଯୁକ୍ତି ସୃଷ୍ଟି ଲାଗି 1,00,000 ଋଣ ବ୍ୟବସ୍ଥା କରାଯାଇଛି। ସେହିଭଳି ନମସ୍ତେ ଆୟୁଷ୍ମାନ ହେଲ୍ଥ କାର୍ଡ ବଣ୍ଟନ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାଜର ବଞ୍ଚିତ ଓ ପଛୁଆବର୍ଗ ଲୋକମାନଙ୍କର ମଙ୍ଗଳ ସରକାରଙ୍କର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାରଙ୍କର ଉଚିତ ପଦକ୍ଷେପ ଯୋଗୁଁ ଗତ 10 ବର୍ଷ ମଧ୍ୟରେ ଦେଶର 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ମୁକୁଳିଛନ୍ତି। ରାଜ୍ୟ ସରକାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ 13,800 ଟଙ୍କାରୁ 20,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ଯେଉଁମାନେ ଯୋଜନାଭିତ୍ତିକ ପଦବୀରେ 3 ବର୍ଷ କାର୍ଯ୍ୟ କରିଛନ୍ତି ସେମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଗତବର୍ଷ ଜାନୁଆରୀ 1ରୁ ପିଛିଲା ଭାବେ ଲାଗୁ କରାଯାଇଛି। ଏହାଦ୍ୱାରା ରାଜ୍ୟରେ କାର୍ଯ୍ୟରତ 12,784 ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ 95 କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସକୁ 25,000 ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପଦ୍ମ ପୁରସ୍କାର ଦେଶର ମର୍ଯ୍ୟାଦାଜନକ ବେସାମରିକ ସମ୍ମାନ। ରାଜ୍ୟରେ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବାରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଏପ୍ରିଲ୍ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 26 ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଏବଂ ଜୟପୁରଠାରେ ସମନ୍ୱିତ ସ୍ୱର୍ଟସ୍ କମ୍ପ୍ଲେକ୍ସର ଉଦ୍ଘାଟନ କରିଛନ୍ତି। ନବନିର୍ମିତ ଜୟପୁର ସମନ୍ୱିତ ସ୍ୱର୍ଟସ୍ କମ୍ପ୍ଲେକ୍ସରେ ପ୍ରାକୃତିକ ଫୁଟବଲ ପଡ଼ିଆ, ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍, ଜିମ୍ନାଷ୍ଟିକ୍ ସେଣ୍ଟର, ସୁଇମିଂ ପୁଲ୍, ଟେନିସ୍ ଓ ବାସ୍କେଟ୍ବଲ୍ ଓପନ୍ କୋର୍ଟ ଏବଂ ଦର୍ଶକ ଗ୍ୟାଲେରୀର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟର 13 ଜିଲ୍ଲାର 22 ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଏନ୍ଏସି ଏବଂ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏନ୍ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରିଛନ୍ତି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣାକଟକ ଓ ବାଉଁଶୁଣୀ, ବଲାଙ୍ଗୀରର ଲୋଇସିଙ୍ଗା ଓ ସିଦ୍ଧଖେଳା, ବରଗଡ଼ର ସୋହେଲା, ବାଲେଶ୍ୱରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର, ରାମପୁର, ଖୋର୍ଦ୍ଧାର ବୋଲଗଡ଼, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର, ସମ୍ଭଲପୁରର ରେଙ୍ଗାଳି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ଏନ୍ଏସି ମାନ୍ୟତା ପ୍ରଦାନ କରାଯାଇଛି। ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଟୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂତନ ଏନ୍ଏସି ଗଠନ କରାଯାଇଛି। ସୂଚନାଯୋଗ୍ୟ, ଗତମାସରେ ମୁଖ୍ୟମନ୍ତ୍ରୀ 35 ନୂଆ ଏନ୍ଏସି ଓ 5 ନୂଆ ପୌର ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ନୂଆଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟରଠାରେ ଆଜି ପ୍ରସାର ଭାରତୀ ନ୍ୟୁଜ୍ ସେୟାରିଂ ସେବା ଶବ୍ଦର ଶୁଭାରମ୍ଭ କରିଛନ୍ତି। ଦୂରଦର୍ଶନ ଏବଂ ଆକାଶବାଣୀର ସମ୍ଭାଦ ସେବାର ୱେବ୍ସାଇଟ୍କୁ ଲୋକାର୍ପଣ କରିବା ସହିତ ଏଆଇଆର୍ ମୋବାଇଲ୍ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏ ଅବସରରେ ଶ୍ରୀ ଠାକୁର କହିଛନ୍ତି, ଦେଶର ସୂଚନା ଓ ପ୍ରସାରଣ କ୍ଷେତ୍ର ପାଇଁ ଆଜି ଏକ ଐତିହାସିକ ଦିନ। ବର୍ଷ ବର୍ଷ ଧରି ପ୍ରସାର ଭାରତୀ ପ୍ରତ୍ୟେକ ଆଞ୍ଚଳିକ ଭାଷାରେ ଦେଶର କୋଣ ଅନୁକୋଣରୁ ଖବର ସଂଗ୍ରହ ଏବଂ ଖବର ପହଞ୍ଚାଇବାର ଏକ ବିସ୍ତୃତ ନେଟ୍ୱାର୍କ ସୃଷ୍ଟି କରିଛି। ଏ ବ୍ୟବସ୍ଥା ଆରମ୍ଭ ହେବା ଫଳରେ ସମ୍ଭାଦ ଶିଳ୍ପରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ। ଛୋଟ ଛୋଟ ସମ୍ଭାଦ ସଂଗଠନଗୁଡ଼ିକୁ ପ୍ରସାର ଭାରତୀର ଏହି ବ୍ୟବସ୍ଥା ସହାୟକ ହେବ। 50 ବର୍ଗରେ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ ଏହି ୱେବ୍ସାଇଟ୍ https shabd.prasarbharati.org ସମ୍ଭାଦ ମିଳିପାରିବ। ଆପଣମାନେ ଆଞ୍ଚଳିକ ସମ୍ଭାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟର ପାଞ୍ଚଟି ମହାନଗର ନିଗମ 48 ପୌର ପରିଷଦ ଓ 68 ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର ଡେପୁଟି ମେୟର ଅଧ୍ୟକ୍ଷ ଉପାଧ୍ୟକ୍ଷ କର୍ପୋରେଟର ଓ କାଉନ୍ସିଲରଙ୍କର ପାରିତୋଷିକ ଓ ଭତ୍ତା ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ 2004 ଏବଂ ଓଡ଼ିଶା ମ୍ୟୁନିସିପାଲିଟି ରୁଲ୍ 1953ରେ ସଂଶୋଧନ କରାଯାଇ ଏହି ବୃଦ୍ଧି କରାଯାଇଛି। ମହାନଗର ନିଗମଗୁଡ଼ିକର ମେୟରମାନେ ବର୍ତ୍ତମାନ ସଂଶୋଧିତ ପାରିତୋଷିକ 50,000 ଟଙ୍କା ପାଇବେ। ସେହିପରି ଡେପୁଟି ମେୟର 20,000 ଟଙ୍କା, ପୌର ପରିଷଦ ଅଧ୍ୟକ୍ଷ 15,000, ଉପାଧ୍ୟକ୍ଷ 10,000 ଟଙ୍କା ମାସିକ ପାରିତୋଷିକ ପାଇବେ। ସେହିପରି ଏନ୍ଏସି ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ 10,000 ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ 7,500 ଟଙ୍କାକୁ ବୃଦ୍ଧି କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଭାସୀ ମାଧ୍ୟମରେ ରିଟର୍ଣ୍ଣିଂ ଅଫିସରମାନଙ୍କ ଇ ପୋଷ୍ଟାଲ ବାଲାଟ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯେପରି କୌଣସି ଜଣେ ମତଦାନରୁ ବଞ୍ଚିତ ନ ହେବେ ସେ ଲକ୍ଷ୍ୟ ନେଇ କମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇ ଇ ପୋଷ୍ଟାଲ ବାଲାଟ ସମ୍ବନ୍ଧରେ ବୈଷୟିକ ଜ୍ଞାନ ଗ୍ରହଣ କରିଥିଲେ। ଭୁବନେଶ୍ୱର ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍କୁ ଉଭୟ ପାର୍ଶ୍ୱରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଆସନ୍ତାକାଲିଠାରୁ ଅପରାହ୍ନ 2:00 ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ସୁବର୍ଣ୍ଣପୁରରୁ ଯାତ୍ରା ଆରମ୍ଭ କରି ରାତି 9:45 ଭୁବନେଶ୍ୱରରେ ପହଞ୍ଚବ। ସେହିଭଳି ଶୁକ୍ରବାରଠାରୁ ଭୁବନେଶ୍ୱରରୁ ଟ୍ରେନ୍ ସୁବର୍ଣ୍ଣପୁର ଅଭିମୁଖେ ଯାତ୍ରା କରିବ। ସୂଚନା ଅନୁସାରେ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ରହଣି ଏବଂ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି ଝରତରଭା ଏବଂ ନରସିଂହଗଡ଼ ଷ୍ଟେସନରେ ରହଣି କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ରାଜ୍ୟର କୃଷି ଓ ଉଦ୍ଭିଦଜାତ ଦ୍ରବ୍ୟ ଫଳ ପନିପରିବା ସହଜରେ ବିଦେଶକୁ ରପ୍ତାନୀ କରାଯିବା ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବିଦେଶୀ ଦେଶଗୁଡ଼ିକ ଆମଦାନୀ କରୁଥିବା ଆବଶ୍ୟକତା ଅନୁସାରେ କୀଟମୁକ୍ତ କୃଷିଜାତ ଦ୍ରବ୍ୟର ବାଣିଜ୍ୟକୁ ଅଧିକ ସହଜ କରିବା ପାଇଁ ଫାଇଟୋ ସାନିଟାରୀ ପ୍ରମାଣପତ୍ର ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିଭଳି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ବିଦେଶକୁ ରପ୍ତାନୀ ହେଉଥିବା ଉଦ୍ୟାନ କୃଷି ପରୀକ୍ଷଣ, ଯାଞ୍ଚ ଏବଂ ଆବଶ୍ୟକ ବିଶୋଧନ ପରୀକ୍ଷା ସମ୍ବନ୍ଧୀୟ ଜ୍ଞାନକୌଶଳ ଆହରଣ କରିବା ପାଇଁ ଅଧିକାରୀମାନେ ପ୍ରଶିକ୍ଷଣ ନେଉଛନ୍ତି। କଟକ ବଡ଼ ମେଡିକାଲ କଲେଜ ଏବଂ ହସ୍କିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ମାମଲାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ, ଏସ୍ସିବି କଲେଜ ଅଧୀକ୍ଷକ ଏବଂ ଅନ୍ୟମାନେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପଦକ୍ଷେପ ନିଆଯାଉଥିବା ବିଷୟ କୋର୍ଟକୁ ଜଣାଇଛନ୍ତି। ପୁରୁଣା ବିଲ୍ଡିଂରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ମାଣ କାମ ଶେଷ ହେବା ପାଇଁ 6 ମାସ ସମୟ ଲାଗିବ। ଆସନ୍ତା 8 ମାସ ମଧ୍ୟରେ ସମସ୍ତ କାର୍ଯ୍ୟର ଅଗ୍ରଗତି ନେଇ ସତ୍ୟପାଠ ଜରିଆରେ ଜଣାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଫାଲ୍ଗୁନ ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଦତ୍ତ ମହାପାତ୍ର ସେବକମାନେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କୁ ବନକଲାଗି କରୁଛନ୍ତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6:00ରୁ ରାତି 9:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଏହି ନୀତି ଶେଷ ହେବା ପରେ ଚତୁର୍ଥ ବିଗ୍ରହଙ୍କୁ ମହାସ୍ନାନ ଏବଂ ବଡ଼ସିଂହାର ବେଶ କରାଯିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସମାଜର ମଙ୍ଗଳ ଓ ରୋଜଗାର ଆଧାରିତ ଜନକଲ୍ୟାଣ ପୋର୍ଟାଲ ପିଏମ୍ ସୁରଜର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଅବହେଳିତ ବର୍ଗର 1,00,000 ଉଦ୍ୟୋଗୀଙ୍କ ପାଇଁ ସୁଗମ କଲେ ଋଣର ବ୍ୟବସ୍ଥା। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକମାନଙ୍କର ପାରିଶ୍ରମିକ 20,000 ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର। ରାଜ୍ୟ ସରକାର ପଦ୍ମ ପୁରସ୍କାର ବିଜେତାଙ୍କୁ ମାସକୁ 25,000 ଟଙ୍କା ଲେଖାଏଁ ପ୍ରଦାନ କରିବେ। ପ୍ରସାର ଭାରତୀ ସମ୍ଭାଦ ସରବରାହ ସଂସ୍ଥା ଶବ୍ଦର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ପାଇଁ 3 ଘଣ୍ଟା ପାଇଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।